କିଏ? ଓ ମହାରାଜ, ଆପଣ ଆଜି ଏତେ ଚଞ୍ଚଳ ଯେ ଆପଣ ଏ କାଷ୍ଠ ପାଦୁକା ପିନ୍ଧି ମହାରାଣୀ ହାରାବତୀର କକ୍ଷରୁ ଆସିଛନ୍ତି ନିଶ୍ଚୟ।
ହଁ, ସେଇଠି ତ ଆସୁଛି। ତେବେ ଏ କାଷ୍ଠ ପାଦୁକା
ଆପଣ ସିନା ହାରାବତୀକୁ ମୁଣ୍ଡରେ ବସେଇଛନ୍ତି। ଦୀର୍ଘ 20 ବର୍ଷ ପରେ ସେ ପୁତ୍ରବତୀ ହେଇଛି ବୋଲି ଖୁସିରେ ଆପଣ ଫାଟି ପଡୁଛନ୍ତି। ହେଲେ ସେ ପୁଅ କାହାର ଜାଣିଛି? କେବେ ଚିନ୍ତା କରିଛନ୍ତି? ଏ କାଷ୍ଠ ପାଦୁକା ନିଶ୍ଚୟ ହାରାବତୀର ଗୁପ୍ତ ପ୍ରଣୟର। ଯାଆନ୍ତୁ, ପ୍ରଥମେ ଏ ପାଦୁକାକୁ ବାହାର କରି ସ୍ନାନ କରି ପବିତ୍ର ହେବେ, ତାପରେ ମୋ କକ୍ଷକୁ ଆସିବେ।
ମଲା ମଲା, କହୁ କହୁ ଏମିତି ଚଟକିନା ତୁନି ପଡିଗଲ କଣ ମୋ ଗୋସେଇଁ? ତାପରେ କଣ ହେଲା କହୁନ।
ଆରେ ବାପା, ହବ ଆଉ କଣ। ରାଜା ସୋମବନ୍ତ ମହାରାଣୀ ହାରାବତୀକୁ କୁଳଟା କହି ଉଆସରୁ ତଡିଦେଲେ। ସେ ବିଚାରି କର୍ମକୁ ଆଦରି ତା ପୁଅ ଚନ୍ଦ୍ରକେତୁକୁ ଧରି ବଗିଚାରେ ମାଳି ଘରେ ଯାଇକିରି ଜୀବନ ଯାପନ କଲା, ବୁଝିଲୁ। ଜଣେ ସାନରାଣୀ ମାଳବତୀ କୋଳରେ ଠାକୁର ପୁଅଟିଏ ଦେଲେ, ସିଏ ହେଲା ରାଜା ପୁଅ। ହେଲେ
ହେଲେ ପୁଣି କଣ ମୋ ଗୋସେଇଁ?
ଏମିତି ତନ୍ଦରା ହଉଛୁ କାହିଁକି? ଟିକେ ସବର ତ କର, ଆଗ ଭୋଜନଟା ଶେଷ ହଉ।
ଠିକ ଅଛି, ତମେ ତମର ଗିଳୁ ଥାଅ, ମୁଁ ଚାଲିନି।
ଇଏ କଣ ରେ ବାଳୁଙ୍ଗା, ଇଏ ରାତିଟା ତୁ ଯିବୁ କୁଆଡେ? ତୁ ପରା ମୋ ସାଥିରେ ତୀର୍ଥ କରିବାକୁ ଆସିଛୁ। କଥାରେ ଅଛି ପରା, ଯୋ ଜାଏଗା ବଦ୍ରି କବି ନ ଖାଇଗା ଉଧ୍ରି।
ତାହେଲେ କହୁନ କାହିଁକି, ତାପରେ କଣ ହେଲା?
ହଉ ବାପା, ରଖ ଖାଇବା ଦରବ ପାରେ ଚକା, ଶୁଣୁ ଅବଲ କରା, ଶୁଣୁ ମୋ କଥା।
ମହାରାଜ ସୋମବନ୍ତଙ୍କର ଜୟ ହେଉ।
ଆସ ଆସ ମହାମନ୍ତ୍ରୀ, ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି।
ଏହା ମୋର ପରମ ସୌଭାଗ୍ୟ ମହାରାଜ, ଆଦେଶ କରନ୍ତୁ।
ମୁଁ ଆସି ବୃଦ୍ଧ ହେଲିଣି, ଏ ରାଜ୍ୟର ଶାସନ ଦାୟିତ୍ୱ ଆଉ ତୁଲେଇ ପାରିବିନି। ମୋର ଇଚ୍ଛା ଉପଯୁକ୍ତ ଦାୟାଦ ହସ୍ତରେ ସିଂହାସନ ଅର୍ପଣ କରି ମୁଁ ବାନପ୍ରସ୍ଥ ଗ୍ରହଣ କରିବି। ତେବେ ମୁଁ ସ୍ଥିର କରିପାରୁନି କାହା ହାତରେ ସିଂହାସନ ଅର୍ପଣ କରାଯାଇପାରିବ।
ରାଜବଂଶର ନିୟମ ଅନୁଯାୟୀ ବଂଶର ଜ୍ୟେଷ୍ଠ ସନ୍ତାନ ହିଁ ସବୁବେଳେ ସିଂହାସନର ଉତ୍ତରାଧିକାରୀ ହୋଇଥାଏ।
କିନ୍ତୁ ଚନ୍ଦ୍ରକେତୁ ଯେ ନିତ୍ୟାନ୍ତ ମୂର୍ଖ ଓ ନିର୍ବୋଧ ମହାମନ୍ତ୍ରୀ।
ପ୍ରୟୋଜନ ହେଲେ ଆପଣ ଦୁଇ ପୁତ୍ରଙ୍କ ମଧ୍ୟରେ ପରୀକ୍ଷା କରିପାରନ୍ତି ମହାରାଜ।
ଉତ୍ତମ, ଯେଉଁ ପୁତ୍ର ମୋ ନିମନ୍ତେ ସର୍ବପ୍ରଥମେ ଏକ ସୁବର୍ଣ୍ଣ ମନ୍ଦିର ନିର୍ମାଣ କରିପାରିବ ସେହି ହେବ ରାଜ୍ୟର ନୂଆ ରାଜା। ତୁମେ ଯାଅ ମହାମନ୍ତ୍ରୀ, ଅବିଳମ୍ବେ ଆମ୍ଭର ଏହି ଆଦେଶକୁ ଦୁଇ ରାଜପୁତ୍ରଙ୍କୁ ଜଣାଇ ଦିଅ।
ଯଥାଜ୍ଞା ମହାରାଜ।
ସବୁ ଆମ ଭାଗ୍ୟରେ ପୁଅ, ଆମେ ଗରିବ। ମହାରାଜା ଅନ୍ୟାୟରେ ଆମକୁ ନିର୍ବାସନ ଦଣ୍ଡ ଦେଇଛନ୍ତି। ସବୁ ଘଟିଛି ସେଇ ସାନରାଣୀ ମାଳବତୀର ଚକ୍ରାନ୍ତରେ। ସୁନା ତେବଳ ତୋଳିବା ପାଇଁ ଆମେ ଧନ କୋଉଠୁ ପାଇବାରେ ପୁଅ?
କିନ୍ତୁ ମା, ତମେ ପରା ସବୁବେଳେ କୁହ ସତ୍ୟର ଜୟ ସୁନିଶ୍ଚିତ, କେମିତି ଆମେ ଧନ ପାଇପାରିବା? ତାର କିଛି ଉପାୟ ତମକୁ କଣ ଜଣା ନାହିଁ?
ନା ରେ ଧନ, ମତେ କିଛି ବୁଦ୍ଧି ବାଟ ଦିଶୁ ନାହିଁ।
ଜୟ ଭୋଲେ ଶଙ୍କର, ହର ହର ମହାଦେବ କି ଜୟ।
ବାବା ପ୍ରଣାମ। ବାବା
ଆୟୁଷ୍ମତୀ ଭବ।
ଚନ୍ଦ୍ରକେତୁ ବାବାଙ୍କୁ ପ୍ରଣାମ କର ପୁତ୍ର।
ପ୍ରଣାମ ବାବା।
ଦୀର୍ଘାୟୁ ଭବ। ମା ହାରାବତୀ, ତୋ ଅନ୍ତର ବ୍ୟଥାକୁ ଅନୁଭବ କରି କୈଳାସପତି ବାବା ଶଙ୍କର ମତେ ଖୋଦ ଏଠିକି ପଠାଇଲେ। କହ ମା, କଣ ତୁ ଚାହୁଁ?
ପ୍ରଭୁ ନୀଳକଣ୍ଠେଶ୍ୱରଙ୍କ ଦୟାରୁ ମୁଁ କୁଶଳରେ ଅଛି ବାବା। ତେବେ ଏଇ ଚନ୍ଦ୍ରକେତୁ ପାଇଁ ମୁଁ ସର୍ବଦା ଚିନ୍ତିତ।
କାହିଁକି, କଣ ସେ ଚିନ୍ତାର କାରଣ ମା?
ବାବା, ଅତି ଶୀଘ୍ର ମତେ ଏକ ସ୍ୱର୍ଣ୍ଣ ମନ୍ଦିର ତୋଳିବାକୁ ପଡିବ।
ଓ, ରାଜସିଂହାସନ ପ୍ରାପ୍ତିର ଆଶା, ଉତ୍ତମ, ସେ ତ ତୋର ପ୍ରାପ୍ୟ। ତେବେ ବସଛ, ମୁଁ ତୋତେ ପରଶମଣି ପଥର ଖଣ୍ଡିକ ଦେଇଯାଉଛି, ଏଇ ପଥର ଖଣ୍ଡିକ ତୋତେ ଅବଶ୍ୟ ସାହାଯ୍ୟ କରିବ।
କିନ୍ତୁ ଏ ପଥର ନେଇ ମୁଁ କଣ କରିବି ବାବା?
ବଡ଼ ବିଚିତ୍ର ପଥର ଅଟେ ଏହା ରଖ କରି ଯତ୍ନ, ବଡ଼ ବିଚିତ୍ର ପଥର ଅଟେ ଏହା ରଖ କରି ଯତ୍ନ, ଅତି ଚମତ୍କାର ଗୁଣତା ଅପାର, ଅତି ଚମତ୍କାର ଗୁଣତା ଅପାର, ପୁରାଇବ ନିସ୍ତେ ମନସ୍କାମ ରଖ କରି ଯତ୍ନ। ପରଶ ପଥର ଅଟେ ତାର ନାମ ପରଶିବା କ୍ଷଣି ପାଲଟେ ସୁବର୍ଣ୍ଣ ପରଶ ପଥର ଅଟେ ତାର ନାମ ପରଶିବା କ୍ଷଣି ପାଲଟେ ସୁବର୍ଣ୍ଣ ଥିଲେ ଏହା ପାଶେ ତୋଳି ବୁଲାସେ ଥିଲେ ଏହା ପାଶେ ତୋଳି ବୁଲାସେ ଆନ ଚିନ୍ତା ମନେ ତୁନ ଆଣ ରଖ କରି ଯତ୍ନ।
ଆପଣଙ୍କ ଚରଣରେ ମୋର ଲକ୍ଷ କୋଟି ପ୍ରଣାମ ବାବା।
ହେଲେ କଥା ଏକ ରଖିବୁ ସ୍ମରଣ ଘେନିଏ ପ୍ରସ୍ତର ଯିବୁ ତୁ ଅରଣ୍ୟ ହେଲେ କଥା ଏକ ରଖିବୁ ସ୍ମରଣ ଘେନିଏ ପ୍ରସ୍ତର ଯିବୁ ତୁ ଅରଣ୍ୟ ବନ ଦେବୀ ପାଦେ ପୂଜା ଦେଲେ ମୁଁ ଦେ ବନ ଦେବୀ ପାଦେ ପୂଜା ଦେଲେ ମୁଁ ଦେ ହେ ବନିସ୍ତେ ସିଦ୍ଧି ତୋ କର ମରଖ କରି ଯତ୍ନ।
ହଁ ହଁ ମୁଁ ଯିବି ବାବା, ମୁଁ ନିଶ୍ଚୟ ଯିବି। ଏଇ ମୁହୂର୍ତ୍ତରେ ମୁଁ ବନଦେବୀଙ୍କ ପୂଜାପୀଠକୁ ଯାତ୍ରା କରିବି।
ଯାଅ ବସ୍ଛ। ଜୟ ବାବା କାଶୀ ବିଶ୍ୱନାଥ ଜୀ କି ଜୟ।
କିଏ
କବାଟ ଖୋଲିଲେ କହିବି?
ନାଇଁ ନାଇଁ ଆଗ କୁହ ତମେ କିଏ?
ମୁଁ ଜଣେ ବାଟବଣା ବାଟୋଇ।
ହଉ ହଉ ଖୋଲୁଛି।
ଇଏ କଥା କଣ କି, ଅରଣ୍ୟ ଭିତରେ ବୁଲୁ ବୁଲୁ ମୁଁ ବାଟ ଭୁଲି ଯାଇଛି। ଦୟାକରି ମତେ ଆଜି ରାତିକ ଯଦି ତମେ ଘରେ ଟିକେ ଆଶ୍ରା ଦେଇପାରନ୍ତ।
କିନ୍ତୁ ତମ ପରିଚୟ, ଏ ଘୋଡ଼ା?
ମୁଁ ଚନ୍ଦ୍ରକେତୁ, କର୍ଣ୍ଣାଟକ ଦେଶର ରାଜକୁମାର।
ହଉ ତେବେ ଭିତରକୁ ଆସ, ଏଇ ସେ ଭିତରକରେ ଯାଇ ବିଶ୍ରାମ କର, ମୁଁ ତମ ପାଇଁ କିଛି ଖାଇବାର ବ୍ୟବସ୍ଥା କରୁଛି। କଣ କହୁଛୁ ବା?
ବାହାରେ କାହାର ଘୋଡ଼ା ବନ୍ଧା ହେଇଛି କି?
ତୁ ଜାଣିନୁ କି ବା, ଆମ କୁଡିଆକୁ ଗୋଟେ ରଜା ପୁଅ ଆଇଛି।
ରଜା ପୁଅ?
ହଁ, କର୍ଣ୍ଣାଟକ ଦେଶର ରଜା ପୁଅ, ବଣ ଭିତରେ ବାଟ ବୁଲି ଥକିଗଲା, ଆମ କୁଡିଆରେ ଆଶ୍ରୟ ନେଇଛି।
ତାହେଲେ ତ ଆମ କପାଳ ଖୋଲିଗଲା ରେ ମା। ରଜା ପୁଅ ଦେହରେ ନିଶ୍ଚୟ ହୀରା ମୋତି ମାଣିକର ଅଳଙ୍କାର ଥିବ। ତୁ ଗୋଟେ କାମ କରୁଛୁ, ଏଇନେ ଧରି ଛୁରୀ, ଖାଇବା ଜିନିଷ ସାଙ୍ଗରେ ବିଷ ମିଶାଇ ଦବୁ, ଚେତା ହରେଇ ଦେଲେ ଏଇ ଛୁରୀରେ ତାକୁ ହତ୍ୟା କରି ତା ଦେହରୁ ସବୁ ଅଳଙ୍କାର କାଢି ନବୁ। ଆମେ ରାତାରାତି ଅମାପ ଧନର ମାଲିକ ହେଇଯିବା।
ହଉ ତେବେ ଦେ ସେ ଛୁରୀ, ତୁ ଖାଇଦେ ଶୋଇବୁ ଯା, ମୁଁ ମୋ କାମ କରୁଛି। ଭୋକ ବି ତ ହଉଥିବ, ଆଉ କିଛି ସମୟ ଅପେକ୍ଷା କର, ମୋ ବା ପରିବା ପତ୍ର ଆଣିଛି, ମୁଁ ଏଇନେ ରୋଷେଇ କରିଦେବି, ତମେ ଖାଇବ।
ନାଇଁ ନାଇଁ ମତେ ଆଗ ଟିକେ ପାଣି ଦିଅ, ଭାରି ଶୋଷ ହଉଛି।
ହଉ ତମ ପାଇଁ ଏ ସର୍ବତ ଟିକକ କରିଛି, ନିଅ ପିଇ ଦିଅ, ଶୋଷ ମରିଯିବ।
ଦିଅ।
ବାଘୁଣୀ ଗୁମ୍ଫାରେ ଆଶ୍ରା ନବାର ଫଳ ଭୋଗ କରାଇନି, ତମେ ପିଇଥିବା ସର୍ବତରେ ମୁଁ ବିଷ ମିଶାଇଥିଲି। ବିଷ?
ବିଷ?
ଜାଣ ଜାଣ ମୁଁ କିଏ? ମୁଁ ହଉଛି ରାଧୁ ଡକେଇତର ଝିଅ ସାବି। ଆଉ ଟିକକ ପରେ ତମେ ଚେତା ହରେଇଲେ ମୁଁ ତମକୁ ହତ୍ୟା କରି ତମର ସବୁ ଅଳଙ୍କାର ଲୁଟି ନେବି।
ମତେ ମାରନି, ମତେ ମାରନି, ଯଦି ଚାହୁଁଛ ତାହେଲେ ମୁଁ ନିଜ ଇଚ୍ଛାରେ ସବୁ ଅଳଙ୍କାର ତମକୁ ଦେଇଦେଉଛି, ସବୁ ଅଳଙ୍କାର।
ଇଏ ନିଜ ଇଚ୍ଛାରେ ତାର ସବୁ ଅଳଙ୍କାର ମତେ ଦେଇଦେବ କହୁଛି, ତାହେଲେ ମୁଁ ଅକାରଣେ ତାକୁ ମାରିବି କାହିଁକି? ତମେ ସତ କହୁଛ, ନିଜ ଇଚ୍ଛାରେ ତମେ ଏ ଅଳଙ୍କାର ସବୁ ମତେ ଦେଇଦେବ?
ମୁଁ ତ୍ରିବାର ସତ୍ୟ କରୁଛି ସାବି, ତମେ ହବ ମୋର ପାଟରାଣୀ, କର୍ଣ୍ଣାଟକ ଦେଶର ମହାରାଣୀ।
ତାହେଲେ ଚାଲ, ମୋ ବା ନିଖୋଡ ନିଦରେ ଶୋଇପଡିଲାଣି, ଆମେ ଦୁହେଁ ଏଠୁ ପଳେଇବା ଚାଲ।
ହଁ ଡେରି କରନି, ଆସ।